ମୁଁ ସେପାଳି ପାଉଁଜି ପିନ୍ଧିଲେ ଠିକ କେମିତି ଋଣ ଶୁଣେଇ ପାରିବ? ମୁଁ କହେ ସବୁବେଳେ ତମେ ଏଠି ପାଉଁଜି ପିନ୍ଧି ମୋ ଚାରିପଟେ ବୁଲୁଥାଅ, ଆଉ ତମ ପାଉଁଜି ଶବ୍ଦଟା ମୁଁ ଶୁଣୁଥାଏ।
नमस्कार
नमस्कार।
नमस्कार।